ବିଚାରକର୍ତ୍ତା ସତର ପର୍ବ ଇଫ୍ରିୟମ୍ ପର୍ବତମୟ ଦେଶରେ ମିଖା ନାମରେ ଜଣେ ଲୋକ ଥିଲା। ସେ ଆପଣା ମାତାକୁ କହିଲା, ତୁମ୍ଭଠାରୁ ଯେଉଁ 1100 ଖଣ୍ଡ ରୂପା ନିଆଯାଇଛି, ଜଣେ ବିଷୟରେ ତୁମ୍ଭେ ସାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ ସେହି ରୂପା ମୋହର କତିରେ ଅଛି, ମୁଁ ତାହା ନେଇଅଛି। ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ। ଏଥିରେ ସେହି 1100 ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ। ତାହାର ମାତା କହିଲା, ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତ୍ୟାନ୍ତ ପବିତ୍ର କରୁଅଛି, ମୁଁ ଏବେ ତାହା ତୁମ୍ଭକୁ ଫେରାଇଦେବି। ସେ ଆପଣା ମାତାକୁ ସେହି ରୂପା ଫେରାଇଦେଲା ଉତାରେ ତାର ମାତା 200 ଖଣ୍ଡ ରୂପା ସୁନାରିକି ଦିଅନ୍ତେ ସେ ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହାର ମିଖାର ଗୃହରେ ରହିଲା। ପୁଣି ଏହି ମିଖାର ଏକ ଦେବାଳୟ ଥିଲା, ସେ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା ସେ ତାହା କଲା। ସେ ସମୟରେ ଜିହୁଦା ବଂଶୀୟ ବେଥଲହେମ୍ ଜିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା। ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ ଅର୍ଥାତ୍ ବୈଥଲହେମ୍ ଜିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରିୟମ୍ ପର୍ବତମୟ ଦେଶସ୍ଥ ଏହି ମିଖାର ଗୃହ ପର୍ଯ୍ୟନ୍ତ ଆସିଲା। ତେବେ ମିଖା ତାହାକୁ ପଚାରିଲା, ତୁମେ କେଉଁଠାରୁ ଆସିଲ? ସେ ଉତ୍ତର କଲା, ମୁଁ ବୈଥଲହେମ୍ ଜିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇପାରିବି ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି। ତହିଁରେ ମିଖା ତାହାକୁ କହିଲା, ମୋ ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ, ତହିଁରେ ମୁଁ ତୁମ୍ଭକୁ ବାର୍ଷିକ 10 ଖଣ୍ଡ ରୂପା ଓ 1 ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି। ତହିଁରେ ସେ ଲେବୀୟ ଲୋକ ଗଲା। ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା, ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା। ଏଉତାରେ ମିଖା ସେ ଲେବୀକୁ ନିଯୁକ୍ତ କରନ୍ତେ ସେ ଯୁବା ଲୋକ ମିଖାର ଯାଜକ ହୋଇ ତାହାର ଗୃହରେ ରହିଲା। ତହିଁରେ ମିଖା କହିଲା, ମୁଁ ଜାଣେ ଏବେ ସଦାପ୍ରଭୁ ମୋର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି।